ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଦିବାସୀ ସମ୍ପ୍ରଦାୟଙ୍କୁ ସଶକ୍ତ ଏବଂ ବିକଶିତ କରିବା ଲାଗି ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କହିଲେ ରାଷ୍ଟ୍ରପତି। ପିଏମ୍ ଧନଧାନ୍ୟ କୃଷି ଯୋଜନାର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଚୀନ୍ରୁ ଆମଦାନୀ ହେଉଥିବା ଦ୍ରବ୍ୟ ଉପରେ ଆସନ୍ତା ମାସ ପହିଲାରୁ ଅତିରିକ୍ତ 100% ଶୁଳ୍କ ଲାଗୁ କଲା ଆମେରିକା। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ 318 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ଆଫ୍ରିକୀୟ ମୂଳ ଆଦିବାସୀ ସିଦ୍ଧି ସମ୍ପ୍ରଦାୟର ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ସେମାନଙ୍କ ସହ କଥାବାର୍ତ୍ତା କାଳରେ ଶିକ୍ଷା ଗ୍ରହଣ ଲାଗି ଆହ୍ୱାନ ଦେଇ କହିଛନ୍ତି, ସମ୍ପୃକ୍ତ ସମ୍ପ୍ରଦାୟକୁ ସଶକ୍ତ ଏବଂ ବିକଶିତ ହେବା ଲାଗି ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। ଏବେ ସିଦ୍ଧି ସମ୍ପ୍ରଦାୟରେ ସାକ୍ଷରତା ହାର 72% ରହିଥିବା ଜାଣିବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସନ୍ତୋଷ ପ୍ରକାଶ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟର ବିକାଶ ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ଶ୍ରୀମତୀ ମୁର୍ମୁ ଆଦିବାସୀମାନଙ୍କ ପ୍ରକୃତି ଅନୁକୂଳ ଜୀବନଶୈଳୀକୁ ପ୍ରଶଂସା କରିବା ସହ ଏହାକୁ ସମାବେଶୀ ଜୀବନଧାରଣ ଲାଗି ପ୍ରେରଣା ବୋଲି କହିଛନ୍ତି। ଦେଶ ଗଠନରେ ଆଦିବାସୀ ଭାଇ ଭଉଣୀମାନଙ୍କ ଯୋଗଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କହିବା ସହ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆଦିବାସୀମାନଙ୍କୁ ସୁରକ୍ଷା, ସମାନତା ଓ ନ୍ୟାୟିକ ବ୍ୟବସ୍ଥାରେ ସାମିଲ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୋମନାଥ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ପିଏମ୍ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉତ୍ପାଦନ ବୃଦ୍ଧି, ଶସ୍ୟ ବିବିଧତାକୁ ପ୍ରୋତ୍ସାହନ, ଉନ୍ନତ ଜଳସେଚନର ଉପଲବ୍ଧତା ଏବଂ ଶସ୍ୟ ସଂରକ୍ଷଣକୁ ସୁବ୍ୟବସ୍ଥିତ କରିବା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅଧୀନରେ ସରକାର ଦେଶର 100 କମ୍ ଉତ୍ପାଦକତା ଜିଲ୍ଲା ଚିହ୍ନଟ କରିବେ ଏବଂ ସମ୍ପୃକ୍ତ ସ୍ଥାନରେ ଉତ୍ପାଦକତା ବୃଦ୍ଧି କରିବା ଲାଗି ଏହି ଯୋଜନା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସମ୍ପୃକ୍ତ ଜିଲ୍ଲାର ଚାଷୀମାନେ ଉନ୍ନତ ଜଳସେଚନ ଏବଂ ଋଣ ସହାୟତା ପାଇପାରିବେ। ସେହିସବୁ ଜିଲ୍ଲାର ଉତ୍ପାଦକତାକୁ ଜାତୀୟ ହାରାହାରି ସ୍ତରକୁ ବୃଦ୍ଧି କରାଯାଇପାରିଲେ ସାମଗ୍ରିକ ଜାତୀୟ ସ୍ତରୀୟ ଉତ୍ପାଦନ ଏବଂ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରିବ ବୋଲି କୃଷିମନ୍ତ୍ରୀ କହିଛନ୍ତି।
ହମନେ ୟେ ତୟ କିୟା ହେ କି କମ୍ ଉତ୍ପାଦକତା ବାଲେ ଜିଲ୍ଲେ ଛାଟେ ଯାଏ ଔର ଉନମେ କୁଛ ବିଶେଷ ପ୍ରୟତ୍ନ କିୟା ଯାଏ ଉତ୍ପାଦକତା ବଢାନେ କେ। ଅଗର କମ୍ ଉତ୍ପାଦକତା ବାଲେ ଜିଲ୍ଲୋ କୋ ହମ ରାଷ୍ଟ୍ରୀୟ ଔସତ ପର ଭି ଲେ ଆଏ, ନେସନାଲ ଏଭରେଜ ପର, ତୋ ଦେଶ କା କୁଲ ଉତ୍ପାଦନ ବଢ ଜାଏଗା, ହମାରି ଜରୁରତେ ଭି ପୂରି ହୋଗୀ ଔର ଉନ କି ଆୟ ଭି ବଢେଗୀ, କ୍ୟୁଁକି ଉତ୍ପାଦକତା ବଢେଗୀ ତୋ ଆୟ ବଢେଗୀ। ଏସେ 100 ଜିଲ୍ଲେ ଚୟନିତ କିଏ ଗଏ ହେ ଜିନ ପର ହମ ଫୋକସ କରେଙ୍ଗେ।
ପ୍ରଧାନମନ୍ତ୍ରୀ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ସମ୍ପର୍କିତ ଅଭିଯାନର ମଧ୍ୟ ଶୁଭାରମ୍ଭ କରିବେ। ଏ ସମ୍ପର୍କରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଦେଶ ବର୍ତ୍ତମାନ ଗହମ ଓ ଚାଉଳ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି। ଡାଲି ଆତ୍ମନିର୍ଭର ମିଶନ ଅଧୀନରେ ସରକାର ଏହାର ଉତ୍ପାଦନ ଏବଂ ଚାଷ ଜମି ପରିମାଣକୁ ଦେଶବ୍ୟାପୀ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି।
ଭାରତ ଡାଲୋଁ କା ସବସେ ବଡ଼ା ଉତ୍ପାଦକ ବି ହେ, ଉପଭୋକ୍ତା ବି ହେ, ଲେକିନ ସବସେ ଜ୍ୟାଦା ଆୟାତ ଭି ଭାରତ ହି ଡାଲୋଁ କା କରତା ହେ। ତୋ ଦଲହନ କେ କ୍ଷେତ୍ର ମେ ଅଭି ହମ ଆତ୍ମନିର୍ଭର ନହିଁ ବନେ ହେ। ଡାଲୋଁ ମେ ଆତ୍ମନିର୍ଭରତା ପ୍ରାପ୍ତ କରନେ କେ ଲିଏ ଦଲହନ ମିଶନ କୃଷି ଓ କିସାନ କଲ୍ୟାଣ ବିଭାଗ ନେ ବନାୟା ହେ। ଇସ ଦଲହନ ମିଶନ ମେ ହମାରା ଲକ୍ଷ୍ୟ ହେ 2030-31 ତକ ହମ ଡାଲୋଁ କେ କ୍ଷେତ୍ରଫଳ ବି ବଢାଇଙ୍ଗେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରକୁ ନିଜର ଉଲ୍ଲେଖନୀୟ ଅବଦାନ ଲାଗି କୃତି ଚାଷୀ, କୃଷକ ଉତ୍ପାଦକ ସଂଗଠନ ଏବଂ ସମବାୟ ସମିତି ଓ ନବସୁଯୋଗମାନଙ୍କୁ ସମ୍ବୋଧିତ କରିବେ। ଫିଲିପାଇନ୍ସର ଦକ୍ଷିଣାଞ୍ଚଳରେ ଗତକାଲି ଭୂମିକମ୍ପରେ 7 ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ 2 ଭୂମିକମ୍ପ ସଂଗଠିତ ହେବା ଯୋଗୁଁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ପ୍ରଥମ ଭୂମିକମ୍ପର ତୀବ୍ରତା 7.4 ଥିଲା ଓ ଏହାର କେନ୍ଦ୍ରସ୍ଥଳ ଉପକୂଳଠାରୁ 300 କିଲୋମିଟର ଦୂରରେ ରହିଥିଲା। ପ୍ରାୟ 7 ପରେ 6.8 ତୀବ୍ରତା ବିଶିଷ୍ଟ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ସୂଚନା ଅନୁଯାୟୀ ଭୂମିକମ୍ପରେ ବାସଗୃହ, ବଡ଼ ବଡ଼ କୋଠା ଏବଂ ସେତୁ କ୍ଷତିଗ୍ରସ୍ତ ହୋଇଛି। ସୂଚନାଯୋଗ୍ୟ, ଫିଲିପାଇନ୍ସରେ ବର୍ଷକୁ ପ୍ରାୟ 800ରୁ ଅଧିକ ଥର ଭୂମିକମ୍ପ ହୋଇଥାଏ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ ଦାୟିତ୍ୱ ହୋଇଥିବାରୁ ସେଥିରେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ। ନୂଆଦିଲ୍ଲୀରେ ଏକ ଘରୋଇ ପୁରସ୍କାର ପ୍ରଦାନ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ଭାରତୀୟ ନାଗରିକଙ୍କ ଭୋଟଦାନ ଅଧିକାରକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସରକାର ଅନୁପ୍ରବେଶକାରୀମାନଙ୍କୁ ହଟାଇବା ଲାଗି ଭୋଟର ତାଲିକାରେ ସେମାନଙ୍କୁ ଚିହ୍ନଟ କରିବା, ସେମାନଙ୍କ ନାମ ହଟାଇବା ଏବଂ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ଲାଗି ଦୃଢ଼ ନୀତି ଅନୁସରଣ କରୁଛନ୍ତି।
ରାଜନୈତିକ ଦଳକୁ କହିନା ଘୁସପେଟ କା ମୁଦ୍ଦା, ଜନସାଂଖ୍ୟିକୀ କା ମୁଦ୍ଦା, ଏସ୍ଆଇଆର୍ କା ମୁଦ୍ଦା, ଇସକୋ ରାଜନୀତି ସେ ମତ ଯୋଡିଏ, ଏ ଦେଶ କା ମୁଦ୍ଦା ହେ। ଘୁସପେଟ କୋ ରାଜନୈତିକ ଦୃଷ୍ଟି ସେ ନହିଁ ଦେଖନା ଚାହିଏ, ରାଜନୈତିକ ସଂରକ୍ଷଣ ବି ନହିଁ ଦେନା ଚାହିଏ।
ଶ୍ରୀ ଶାହା କହିଛନ୍ତି ବିଭିନ୍ନ ଭୌଗୋଳିକ ଆହ୍ୱାନ ଯୋଗୁଁ ଯେଉଁସବୁ ଅଞ୍ଚଳରେ ସୀମାରେଖାରେ ବାଡ଼ ବସାଇବା ସମ୍ଭବ ହେଉନାହିଁ ସେଠାରେ ଅନୁପ୍ରବେଶକାରୀମାନଙ୍କୁ ରୋକିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିବା ଆବଶ୍ୟକ। ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେବା ଆଳରେ ଭୋଟ୍ ବ୍ୟାଙ୍କ ରାଜନୀତିଠାରୁ ରାଜ୍ୟ ସରକାରଗୁଡ଼ିକ ଦୂରେଇ ରହି ଦେଶର ହିତଦୃଷ୍ଟିରୁ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି।
कठोर पत्थर है जहाँ ड्रिलिंग भी नहीं हो सकती, तो वहां से जो घुसपैठ होती है उसको प्रसय कौन देता है? वहां की राज्य सरकारें देती है। प्रसय क्यों देते, आश्रय क्यों देते हैं? क्योंकि कुछ पार्टियों ने उसमें वोट बैंक देखना शुरू कर दिया है, इसलिए वहां आश्रय।
अमेरिका राष्ट्रपति डोनाल्ड ट्रंप आसंता मासरु चीन आमदानी करा जाउथिबा द्रव्य उपरे 70% अतिरिक्त शुल्क लागू करिछंती। बेजिंग पक्षरु मूल्यवान खनिज द्रव्य रप्तानी क्षेत्र रे नुआ नियम प्रणयन हेबा परे अमेरिका पक्षरु एहाकु प्रतिहत करिबा लागि 70% अतिरिक्त शुल्क लागू करा जायछि। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ନଭେମ୍ବର 1 ତାରିଖରୁ ନୂତନ ଶୁଳ୍କ ଲାଗୁ ହେବ ଏବଂ ଆମେରିକା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେୟାରଗୁଡ଼ିକ ଉପରେ ନିଜସ୍ୱ ଶୁଳ୍କ ଜାରି କରିବ। ଏବେ ଚୀନ୍ର ଆମଦାନୀ ହେଉଥିବା ସେବା ଓ ସାମଗ୍ରୀ ଉପରେ ଶୁଳ୍କ ଲାଗୁ ହେଉଥିବା ବେଳେ ଏହା ମୋଟ 130% ହୋଇଛି। ଶ୍ରୀ ଟ୍ରମ୍ପ କହିଛନ୍ତି ଯଦି ଚୀନ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ରପ୍ତାନୀ ଉପରେ ଗ୍ରହଣ କରିଥିବା ନୀତିକୁ ଉଚ୍ଛେଦ କରିବ, ସେ କ୍ଷେତ୍ରରେ ଆମେରିକା ଶୁଳ୍କ ହ୍ରାସ କରିବା ଲାଗି ଚିନ୍ତା କରିବ। ଅନ୍ୟପକ୍ଷରେ ଆଗାମୀ ଏସୀୟ ଅର୍ଥନୈତିକ ସହଯୋଗ ବୈଠକରେ ସେ ଚୀନ୍ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ନ ପାରନ୍ତି ବୋଲି କହିଛନ୍ତି। ଦୀପାବଳି ପର୍ବ ସମୟରେ ଦିଲ୍ଲୀରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଜାରି କରିବା ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଦିଲ୍ଲୀରେ ବାୟୁ ଗୁଣବତ୍ତା ନେଇ ପ୍ରଶ୍ନ କରିଛନ୍ତି। ଗତ ଏପ୍ରିଲ 3 ତାରିଖରେ ଏକ ଦୁଇଜଣିଆ ଖଣ୍ଡପୀଠ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାଣ ବିକ୍ରି ଓ ଫୁଟାଇବା ଉପରେ 1 ବର୍ଷ ପାଇଁ ନିଷେଧାଦେଶ ଜାରି କରିଥିଲେ। ତେବେ ଦୀପାବଳି ପର୍ବ ଆସୁଥିବାରୁ ଏହା ଉପରେ ଜାରି ହୋଇଥିବା ପ୍ରତିବନ୍ଧକ କୋହଳ କରିବା ଲାଗି ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟ୍ଲି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ ଗତକାଲିର ସ୍କୋର 2 ୱିକେଟ୍ ବିନିମୟରେ 318 ରନ୍ ଖେଳ ଆରମ୍ଭ କରିବ। ସକାଳ 9:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ଅପରାଜିତ 173 ରନ୍ ସ୍କୋର କରିଥିବାବେଳେ ଶୁଭମନ ଗିଲ 20 ରନ୍ କରି ଅପରାଜିତ ଅଛନ୍ତି। ସାଇ ସୁଦର୍ଶନ 87 ଓ କେଏଲ୍ ରାହୁଲ 38 ରନ୍ କରିଛନ୍ତି। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ଗୌହାଟୀର ବର୍ଷାପାରା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ 100 ରନ୍ରେ ବାଂଲାଦେଶକୁ ପରାସ୍ତ କରି ପ୍ରତିଯୋଗିତାରେ ପ୍ରଥମ ବିଜୟ ହାସଲ କରିଛି। ଆଜି ଭାରତୀୟ ସମୟ ଅପରାହ୍ନ 3:00 କଲମ୍ବୋଠାରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଣ୍ଡୋନେସିଆର ଜାକର୍ତ୍ତାଠାରେ 23 ବର୍ଷରୁ କମ୍ ଭାରତୀୟ ପୁରୁଷ ଫୁଟବଲ ଦଳ 2-1 ଗୋଲ୍ରେ ଇଣ୍ଡୋନେସିଆକୁ ପରାସ୍ତ କରିଛି। ଆଦିବାସୀ ସମ୍ପ୍ରଦାୟଙ୍କୁ ସଶକ୍ତ ଏବଂ ବିକଶିତ କରିବା ଲାଗି ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ରାଷ୍ଟ୍ରପତି। ପିଏମ୍ ଧନଧାନ୍ୟ କୃଷି ଯୋଜନାର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଚୀନ୍ରୁ ଆମଦାନୀ ହେଉଥିବା ଦ୍ରବ୍ୟ ଉପରେ ଆସନ୍ତା ମାସ 1ରୁ ଅତିରିକ୍ତ 70% ଶୁଳ୍କ ଲାଗୁ କଲା ଆମେରିକା। ଏବଂ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ 318 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଭାରତ। ସମ୍ବାଦ ଶେଷ ହେଲା।